ମୋର କୁକୁର ଅଛି।
I have a dog।
ତାଙ୍କର ନାମ ମ୍ୟାକ୍ସ।
His name is Max।
ମ୍ୟାକ୍ସ ଗୋଟିଏ ସୁହୃଦ ନାଗୁନ୍ଦ।
Max is a friendly dog।
ସେ ଫେଚ୍ ଖେଳିବାକୁ ଭଲ ପାଏ।
He loves to play fetch।
ଆମେ ବଗିଚାକୁ ଯାଉଛୁ।
We go to the park।
ମ୍ୟାକ୍ସ ବେଗରେ ଦୌଡ଼ୁଛି।
Max runs fast।
ସେ ବଲକୁ ପାଖରେ ଆଣେ।
He brings back the ball।
ମୁଁ ବ୍ୟାଲର ଗେନ୍ତା କରୁଛି।
I throw the ball।
ମ୍ୟାକ୍ସ ବାଲ୍ ପକାଇ ନେଇଛି।
Max catches the ball।
ଆମେ ପ୍ରତିଦିନ ସଙ୍ଗେ ଖେଳୁଛୁ।
We play together every day।
ମ୍ୟାକ୍ସ ମୋର ସୁପରିଚିତ ମିତ୍ର।
Max is my best friend।
ଆମେ ବହୁତ ଖୁସି।
We are very happy।
ମୋ ପେଟ କୁକୁର ମୋତେ ଭଲ ପାଏ।
My pet dog loves me।
ମୁଁ ମୋ ବାଡ଼କୁ ଭଲ ପାଉଛି।
I love my dog।
ଆମେ ଆନନ୍ଦିତ ହେଲା ଟାସ୍କରେ।
We are happy in the park।
ଲିଲି ଗୋଟି ଜିଜ୍ଞାସୁ କିଶୋରୀ ଥିଲା।
Lily was a curious young girl।
ଏକଦିନ ସେ ଡାକ୍ତରଙ୍କୁ ଯିବାକୁ ପଡ଼ିଲା।
One day she had to visit the doctor।
ସେ ଥୋଡ଼େ ଚିନ୍ତିତ ଅନୁଭବ କରୁଛି।
She felt a little nervous।
ଯେତେବେଳେ ସେ ଆସିଲେ କାର୍ଯ୍ୟାଳୟ ବ୍ୟସ୍ତ ଥିଲା।
When she arrived the office was busy।
ସେ ବହୁତ ସେଇଥିରେ ଅନ୍ୟ ବାଳକ ବେପାରରେ ଜୁଡ଼େ।
She saw many other children waiting।
ଫାଇନାଲମେଣ୍ଟ ସେ ତାଙ୍କର ଟର୍ନ।
Finally it was her turn।
ଡାକ୍ତର ତାଙ୍କୁ ଏକ ହାସ୍ୟ ସହିତ ବର୍ଣ୍ଣନା କଲେ।
The doctor greeted her with a smile।
ସେ ବେଶି ସେନାର ଜତା ଅନୁଭବ କରୁଛି।
She felt more relaxed now।
ଡ ଗୁରୁ ବିଷୟରେ ତାଙ୍କର ଲାଗି ପଚାରିଥିଲେ।
The doctor asked about her health।
ସେ ଶିକ୍ଷା ନିଅ ବୋଲି ଫଳ ଏବଂ ଶାକ ପକାପରାପଣ ଦୂର ଅନ୍ତର୍ଗତ।
She learned that eating fruits and vegetables is important।
ଡାକ୍ତର ବି ସୁକ୍ଷ୍ୟ ପାଣି ପାଇଁ ସୁପରିଶ କଲେ।
The doctor also suggested to drink enough water।
ସେ କଥା ଦେଇଥିବା ପଥାନୁସରଣ କରିବାକୁ ପ୍ରତିଜ୍ଞା କରିଛି।
Excitedly she promised to follow the advice given।
ସେଠାରେ ଏକ ମାର୍ଗରେ ଲିଲି ଖୁସି ଅନୁଭବ କରିଥିଲେ।
On her way home Lily felt happy।
ସେ ସେଉଟି ଯାହା ଶିଖିଲା ସେହିଥିରେ ଆବହା ଅଛନ୍ତି।
She was excited to share what she learned।
ଅଂଶୁ ଫାଟି FC ବାର୍ସେଲୋନାର ଏକ ପ୍ରତିଭାଶାଳୀ ଯୁବ କ୍ରୀଡ଼ାପତ୍ର ଅଟେ।
Ansu Fati is a talented young player at FC Barcelona।
ତାଙ୍କର ସମ୍ପ୍ରତିକ ଦେଖାଯାଇଥିବା ପ୍ରଦର୍ଶନଗୁଡ଼ିକ ମହାନ ପୋଟେନ୍ସିଆଲକୁ ଦେଖାଇଛି।
His recent performances have shown great potential।
ଲୋକମାନେ ସେଗୁଡ଼ିକୁ ସଫଳ ଦେଖିବାକୁ କୁଳୁରୁଛନ୍ତି।
People are eager to see him succeed।
ତଥାପି ସେଠାରେ ଆହତ ହୋଇଛି ଯାହା ତାଙ୍କର ପ୍ରଗତିକୁ ବାଧା ଦେଇଛି।
However, there have been injuries that hindered his progress।
ତାଙ୍କର ଏଜେଣ୍ଟ ଦାବି କରିଛି ଯେ ସେଠାରେ ବହୁତ ସୁଯୋଗ ରହିଛି।
His agent insists that there are many opportunities ahead।
ବାର୍ସେଲୋନାର ଫ୍ୟାନ୍ସମାନେ ଆଉ ଆଂଶୁର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶାବାଦୀ ଅଟୁଛନ୍ତି।
Barcelona fans are hopeful for Ansu's bright future।
କ୍ଲବ ତାଙ୍କର ବିକାଶ ବିଷୟରେ ଆଶାବାଦୀ ରହିଛି।
The club remains optimistic about his development।
ବିଭିନ୍ନ କ୍ଲବର ସ୍କାଉଟ ତାଙ୍କର ପ୍ରଗତିକୁ ନିକଟରେ ମନିଟର କରୁଛନ୍ତି।
Scouts from various clubs are monitoring his progress closely।
ସମାପ୍ତରେ ଅନସୁ ଫାଟିଙ୍କର ଭବିଷ୍ୟତ ଉତ୍ତମ ଲାଗୁଛି।
In conclusion, Ansu Fati's future looks promising।
ସେ କାରଣ ଏଲ କ୍ଲାସିକୋ ମେଚରେ ପ୍ରେମୀଙ୍କୁ ସାମାଜିକ ମାଧ୍ୟମରେ ଭାଗ ବଣ୍ଟିତ କରିଛି।
The recent El Clasico match left fans divided on social media।
ବାର୍ସେଲୋନାଙ୍କ ସମର୍ଥକମାନେ ଦାବି କରିଛନ୍ତି ଯେ ରେଫରୀ ଭୁଲମାନେ ସେମାନଙ୍କୁ ଖେଳଟିରେ ଖରାଚ ହୋଇଥିଲା।
Barcelona supporters claimed refereeing errors cost them the game।
ରିଆଲ ମାଦ୍ରିଦଙ୍କର ଭକ୍ତମାନେ ଉତ୍ତର ଦେଲେ କି ବିବାକୁର ବିବେଚନା କରିଛନ୍ତି।
Real Madrid fans countered that the referee made questionable decisions।
ସମସ୍ୟାଶୀଳ ମୁହୂର୍ତ୍ତଗୁଡ଼ିକ ଡୁବିୟସ ପେଲ୍ଟିକୁ ବାର୍ସେଲୋନାକୁ ଦିଆଯାଇଛି।
Contentious moments included a dubious penalty awarded to Barcelona।
ସମାଲୋଚକମାନେ କହିଛନ୍ତି ଯେ ଏପରି ଅଧିପତିତ୍ୱ କ୍ରୀଡ଼ାର ଇଣ୍ଟିଗ୍ରିଟିକୁ ନଷ୍ଟ କରେ।
Critics argued that such officiating undermines the integrity of the sport।
ଏହା ବିଭିନ୍ନ ପ୍ଲାଟଫର୍ମରେ ତୀବ୍ର ଆଲୋଚନାଗୁଡ଼ିକୁ ଏବଂଠାରୁ ଆରମ୍ଭ କଲା।
This sparked heated debates across various platforms।
ଏକ ଘଟଣାରେ ଏକ ବିବାଦିତ ଲାଲ କାର୍ଡ ଏକ କି କ୍ରୀଡ଼ାରେ ଦିଆଯାଇଥିଲା।
In one instance, a controversial red card was issued to a key player.
ଏହି ପ୍ରକାରର ନିର୍ଣ୍ଣୟଗୁଡ଼ିକର ସାର୍ବଜନୀନ ପ୍ରଭାବ ଦୁଇଟି ଦଳର ଭାଗ୍ୟରେ ଦୀର୍ଘକାଳୀନ ପ୍ରଭାବ ପଡ଼େ।
Such decisions have long-lasting effects on both teams' fortunes.
ଭାବନା ଉଚ୍ଚଦ୍ରୁତ ହେଉଥିଲେ, ଖେଳାଳୀ ଓ ଭକ୍ତା ସେମାନଙ୍କର କ୍ଷୁବ୍ଧତା ବ୍ୟକ୍ତ କରିଥିଲେ।
Emotions ran high as players and fans displayed their frustrations.
ମେଚ ତଥ୍ୟାନୁସନ୍ଧାନ ଛୋଟ ତାଟୁ ପାଇଁ ନିୟମ ଆଧାରଗତ ଫରକ ଦେଖାଇଛି।
Post-match analyses revealed stark discrepancies in officiating.
ଅନେକ ଲୋକ ମାନୁଷ ଲାଗି ରିଫାରିଙ୍କର ନିର୍ଣ୍ଣୟ ଜରୁରୀ ଫଳ ଅଦଳବଦଳ କରିପାରିବ ବୋଲି ଭାବିଥିଲେ।
Many felt that the referee's decisions could have altered crucial outcomes.
ଧୂଳ ବସିବା ସମୟରେ ରେଫରୀ ଗୁରୁତ୍ୱାକର୍ଷଣରେ ଚର୍ଚ୍ଚା ଚାଲୁଅଛି।
As the dust settles, the debate around referee bias continues.
କ୍ଲିପର୍ସ ଗୋଟିଏ ମହାନ ଗେମ୍ ପ୍ଲାନ୍ କରିଛି ଯାହା ନଗେଟ୍ସଙ୍କୁ ଅବୁଝରେ ରହି ଖୋଇଯାଇଛି।
The Clippers executed a brilliant game plan that left the Nuggets bewildered.
ଦୁଇଟି ଦଳ ସମ୍ୟକ କୌଶଳ ଦେଖାଇଲା, କିନ୍ତୁ କ୍ଲିପର୍ସଙ୍କ ନିଜର ପ୍ରତିସ୍ପର୍ଦ୍ଧୀଙ୍କୁ ମାଷ୍ଟରିକ ପଦ୍ଧତିରେ ଦବାଇ ଦେଲେ।
Both teams displayed commendable skill, but the Clippers outmaneuvered their opponents masterfully.
କା ଲିଓନାର୍ଡଙ୍କ ପ୍ରଦର୍ଶନ କେବଳ ବିଶିଷ୍ଟ ଥିଲା, କାରଣ ସେ କେଚ୍ ଦୁଇଟି ପାତ ଦେଖା କରୁଥିଲେ।
Kawhi Leonard's performance was nothing short of spectacular, as he dominated both ends of the court.
ଏହାର ସୁରକ୍ଷା ଦୃଢ଼ ଥିଲା, ଆଗେଟ୍ସ ଦ୍ୱାରା ସେମାନଙ୍କର ଗଠନକୁ ଗୁସ୍ତି କରିବାର ଯେକୌଣସି ଚେଷ୍ଟାଗୁଡ଼ିକୁ ଅସୁବିଧା ଦେଉଛି।
His defense was staunch, thwarting any attempts the Nuggets made to penetrate their formation.
ପଲ୍ ଜର୍ଜ କ୍ଷେତ୍ରଗତ ସ୍ଥିତିକୁ ଦ୍ରୁତ ସ୍ଥାନରେ ଝାପଟେ, ଦୃଷ୍ଟାଙ୍କୁ ଭଲା ଥିଲେ ଦେଖାଯିବା ଲାଗି ଜଣାଣି ନାକାର।
Paul George frequently found himself in impeccable positions, facilitating offensive plays with remarkable finesse.
ନଗେଟ୍ସଙ୍କର ତାଲିକା ବଦଳାଇବାର କ୍ଷମତା ଗେମ୍ର ସମୟ କ୍ଷେତ୍ରରେ ଦୃଷ୍ଟିଗୋଚର ହେବା ସହିତ ବଢ଼ୁଛି।
The inability of the Nuggets to adjust their strategy became increasingly apparent throughout the game.
ଏହା ସ୍ପଷ୍ଟ ଥିଲା ଯେ କ୍ଲିପର୍ସ ସେମାନଙ୍କର ସୁରକ୍ଷା ଦକ୍ଷତାରେ ଉନ୍ନତି କରିଛନ୍ତି, ଗୁରୁତ୍ୱପୂର୍ଣ୍ଣ ମଣ୍ଟରେ ଟର୍ଣ୍ଣଓଭରକୁ ହାର କରୁଛି।
It was evident that the Clippers capitalized on their defensive prowess, forcing turnovers at crucial moments.
ଯେପରି ବାଜି ଅଗ୍ରଗତି ହେଲା, ପ୍ରେରଣାରେ ଅସମାନତା ଆହୁରି ସଙ୍କେତିକ ହେଲା।
As the game progressed, the disparity in motivation became increasingly pronounced.
ଖେଳ ପରବର୍ତ୍ତୀ ବିଶ୍ଳେଷଣ ଖୁବ୍ ଗଭୀରତାରେ ଅଭିନନ୍ଦନ ଦେଲା, ଯେଉଁଥିରେ ସଙ୍କଟବସ୍ଥା କାଳରେ ଅମୂଲ୍ୟ ତାଲିକା ଥିଲା।
Post-game analyses credited the Clippers' bench depth, which proved invaluable during pivotal stretches.
ସେସରେ ସଂଘର୍ଷ ପାଇଁ ସଂଘର୍ଷର୍ଥକରେ କ୍ଲିପର୍ସର ପ୍ରକୃତିର ସଂକଳ୍ପ ଓ ମନୋବଳ ବିଷୟରେ ଝନ୍ଧାଟିକରେ ବଡ଼ଚିହିର ସ୍ଥାନ ପାଇଁ ଶ୍ରେଷ୍ଠ ଭାବରେ ସେୟାଗେରଣ ପାଇଁ କାଳ୍ପଣା କରୁଛି।
Ultimately, the victory underscored the Clippers' determination and resilience as they sought championship glory.
Almina gotie khushi konya.
Almina was a happy girl.
Se eko choto gaare bosithila.
She lived in a small town.
Eko dino se gayab hele.
One day, she went missing.
Tankara tado bulento bahut dukhi thila.
Her father, Bulent, was very sad.
ଗାଁ ଆଲମିନା ପାଇଁ ଖୋଜୁଥିଲା।
The town searched for Almina.
ଅନେକ ଲୋକ ତାଙ୍କ ସହାୟତା କଲେ ତାଙ୍କୁ ଖୋଜେ।
Many people helped look for her.
ସବୁ ଲୋକ ତାଙ୍କ ବିଷୟରେ ଚିନ୍ତା କରୁଥିଲେ।
Everyone was worried about her.
ଦିନଗୁଡ଼ିକ ବିତିଗଲା, କିନ୍ତୁ ଆଲମିନା ଘରକୁ ଆସିଲେ ନାହିଁ।
Days passed, but Almina did not come home.
ସମୁଦାୟ ଏକ ସଭା କରାଇଛି।
The community held a meeting.
ସେମାନେ ଆଲମିନାଙ୍କର ଗୋଇଯିବା ବିଷୟରେ କଥା ହେଲେ।
They talked about Almina's disappearance.
ସମ୍ପୂର୍ଣ୍ଣ କ୍ଷେତ୍ର କରିବାବେଳେ ସେ ତାଙ୍କୁ ଖୋଜିବା ଉପରେ ଅଥ ପ୍ରୟାସ କରୁଛନ୍ତି।
Everyone was doing their best to find her.
ଆଲମିନାର ଭାଗ୍ୟ ଗୋଟିଏ ରହସ୍ୟ ରହିଛି।
Almina's fate remains a mystery.